आकाशवाणी। ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ବିକଶିତ ଓଡ଼ିଶା ଗଠନ ଦିଗରେ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ତେହେରାନ ସୁପ୍ରିମକୋର୍ଟ ଗୁଳିକାଣ୍ଡରେ ଦୁଇଜଣ ବିଚାରପତିଙ୍କ ମୃତ୍ୟୁ ଏବଂ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାର ଉଭୟ ପୁରୁଷ ଏବଂ ମହିଳା ବର୍ଗ ଫାଇନାଲରେ ଭାରତ ନେପାଳ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 118ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଜାମ୍ମୁର ରାଜୌରୀ ଜିଲ୍ଲାର କେତେକ ଗାଁରେ ଲୋକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଏକ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଗଠିତ ହୋଇଛି। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଗଠନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନେତୃତ୍ୱରେ ଏହି ଟିମ୍ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କୃଷି ମନ୍ତ୍ରଣାଳୟ, ରସାୟନ ଏବଂ ସାର ମନ୍ତ୍ରଣାଳୟ, ଜଳସମ୍ପଦ ମନ୍ତ୍ରଣାଳୟ ବିଶେଷଜ୍ଞ ସଦସ୍ୟ ଅଛନ୍ତି। ପ୍ରଭାବିତ ଅଞ୍ଚଳକୁ ଏହି ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆଜି ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ। ପଶୁପାଳନ, ଖାଦ୍ୟ ନିରାପତ୍ତା ଏବଂ ଫରେନ୍ସିକ୍ ସାଇନ୍ସ ଲ୍ୟାବ୍ର ବିଶେଷଜ୍ଞ ସେମାନଙ୍କୁ ସହଯୋଗ ପ୍ରଦାନ କରିବେ। ସ୍ଥାନୀୟ ପ୍ରଶାସନ ସହଯୋଗରେ ଏହି ଟିମ୍ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହଯୋଗ ପ୍ରଦାନ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପଦକ୍ଷେପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବ। ସୂଚନାଯୋଗ୍ୟ, ରାଜୌରୀ ଜିଲ୍ଲାର କେତେକ ଅଞ୍ଚଳରେ ଗତ 6 ସପ୍ତାହ ମଧ୍ୟରେ 3ଟି ମୃତ୍ୟୁ ଘଟଣା ନେଇ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନ ପତ୍ର ପ୍ରତ୍ୟାହାରର ଆସନ୍ତାକାଲି ହେଉଛି ଶେଷ ଦିବସ। ଗତକାଲିଠାରୁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଛି। 70 ଆସନ ବିଶିଷ୍ଟ ବିଧାନସଭା ଲାଗି 1521 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀ ବିଧାନସଭା ଆସନ ଲାଗି ସର୍ବାଧିକ ନାମାଙ୍କନ ପତ୍ର ଦାଖଲ ହୋଇଛି। ଏହି ଆସନ ଲାଗି 29 ଜଣ ପ୍ରାର୍ଥୀ 40 ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ, ବିଜେପିର ପରବେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିଭଳି କାଲକାଜି ଆସନରୁ 18 ଜଣ ପ୍ରାର୍ଥୀ 28 ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆତିଶି, ବିଜେପିର ରମେଶ ବିଧୁରୀ ଏବଂ କଂଗ୍ରେସର ଅଲକା ଲାମ୍ବା ଅଛନ୍ତି। ଆସନ୍ତା ମାସ 5 ତାରିଖ ଦିନ ଦିଲ୍ଲୀ ବିଧାନସଭା ଲାଗି ଏକକ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ସହିତ 8 ତାରିଖ ଦିନ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତର ବୁଲେଟ୍ ଟ୍ରେନ୍କୁ କେବଳ ପରିବହନ ପଦକ୍ଷେପ ଭାବରେ ନୁହେଁ ବରଂ ଅର୍ଥନୈତିକ ଏକୀକରଣ ପାଇଁ ଏକ ଇଞ୍ଜିନ୍ ଭାବେ ଗ୍ରହଣ କରାଯିବା ଉଚିତ। ମହାରାଷ୍ଟ୍ରର ଥାନେଠାରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପର କାର୍ଯ୍ୟ ଠିକ୍ ଭାବେ ଚାଲିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ମୁମ୍ବାଇ, ଥାନେ, ସୁରଟ ଏବଂ ଅହମ୍ମଦାବାଦ ଭଳି ସହରରେ ଅର୍ଥନୈତିକ ଗତିବିଧିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ରେଳ ସଂଯୋଗକୁ ଏହା ସୁଦୃଢ଼ କରିବା ସହ ବ୍ୟବସାୟ ସୁଯୋଗ ବୃଦ୍ଧି କରିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେହିପରି ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର 21 କିଲୋମିଟର ଭୂତଳ ସମୁଦ୍ରତଳ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ 2036 ବିକଶିତ ଓଡ଼ିଶା ଗଠନ ଦିଗରେ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗମ ରତ୍ନଙ୍କ ଓଡ଼ିଶା ଗସ୍ତ ଏକ ଐତିହାସିକ ଘଟଣା ବୋଲି ସେ ବର୍ଣ୍ଣନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ସିଙ୍ଗାପୁର ସହିତ 8 ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଓଡ଼ିଶାରେ ଶିଳ୍ପକ୍ଷେତ୍ର ଅଧିକ ପରିସ୍ଫୁଟ ହୋଇପାରିବ। ସୂଚନାଯୋଗ୍ୟ, ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରି ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ସନ୍ମୁଗରତ୍ନମ୍ ଗତକାଲି ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ୍ର ତେହେରାନ୍ ସୁପ୍ରିମକୋର୍ଟ ଭବନ ପରିସରରେ ହୋଇଥିବା ଗୁଳିକାଣ୍ଡରେ ଦୁଇଜଣ ବିଚାରପତିଙ୍କର ମୃତ୍ୟୁ ହୋଇଛି। ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁପ୍ରିମକୋର୍ଟର ତିନିଜଣ ବିଚାରପତିଙ୍କୁ ଲକ୍ଷ୍ୟରେ ରଖି ଏହି ଗୁଳିକାଣ୍ଡ ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣ ବିଚାରପତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ବିଚାରପତି ଆହତ ହୋଇଛନ୍ତି। ଗୁଳିକାଣ୍ଡ ପରେ ଆକ୍ରମଣକାରୀ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ କୌଣସି ମାମଲା ବିଚାରାଧୀନ ନଥିଲା। ତେବେ ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ୟୁକ୍ରେନ୍ର କିଭ୍ ଉପରେ ରୁଷିଆର ଆକାଶମାର୍ଗରୁ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଗୋଟିଏ ମେଟ୍ରୋ ଷ୍ଟେସନ୍ ଏବଂ ପାଣି ସଂଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ରୁଷ ସେନା ପକ୍ଷରୁ ଡ୍ରୋନ୍ ଏବଂ ପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ୟୁକ୍ରେନ୍ର ବିଭିନ୍ନ ସ୍ଥାନରେ ରୁଷିଆ ପକ୍ଷରୁ କରାଯାଇଥିବା 39 ଡ୍ରୋନ୍ ଆକ୍ରମଣ ମଧ୍ୟରୁ 24 ଏବଂ 4 କ୍ଷେପଣାସ୍ତ୍ର ମଧ୍ୟରୁ 2 ନଷ୍ଟ କରିଦିଆଯାଇଥିଲା ବୋଲି ୟୁକ୍ରେନ୍ର ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପୂର୍ବ ଝାପୋରିଝିଆ ଅଞ୍ଚଳରେ ମଧ୍ୟ ରୁଷ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଏହି ଆକ୍ରମଣ ନେଇ ରୁଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସଡ଼କ ନିରାପତ୍ତା ସୁନିଶ୍ଚିତତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମହମ୍ମଦ ଅହମ୍ମଦ ଏବଂ ପରିବହନ ବିଶେଷଜ୍ଞ ଅନିଲ ଛିକାରା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-14444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଇଣ୍ଟରନେଟ୍ ଗଭର୍ଣ୍ଣାନ୍ସ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଯୋଜନା ଆରମ୍ଭ କରାଯିବ ବୋଲି ନ୍ୟାସନାଲ୍ ଇଣ୍ଟରନେଟ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଏନ୍ଆଇଏକ୍ସଆଇ ଘୋଷଣା କରିଛି। ଏହି ଯୋଜନା ଅଧୀନରେ ଦ୍ୱିବାର୍ଷିକ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଏବଂ ଉଚ୍ଚ ମାନ୍ୟତାପ୍ରାପ୍ତ ଅବସରପ୍ରାପ୍ତି ସରକାରୀ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିବେ। ପ୍ରଶିକ୍ଷଣ ସମୟରେ ବାଧ୍ୟତାମୂଳକ ଆଉଟରିଚ୍ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ମାସିକ 20,000 ଷ୍ଟାଇପେଣ୍ଡ ପ୍ରଦାନର ମଧ୍ୟ ବ୍ୟବସ୍ଥା ରହିଛି। ଇଚ୍ଛୁକ ପ୍ରାର୍ଥୀ ଏନ୍ଆଇଏକ୍ସଆଇର ଅଫିସିଆଲ୍ ୱେବ୍ସାଇଟ୍ ଜରିଆରେ ଏଥିପାଇଁ ଆବେଦନ କରିପାରିବେ ବୋଲି ମନ୍ତ୍ରଣାଳୟ କହିଛି। ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ପ୍ରଥମ ସଂସ୍କରଣରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ 60-42 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ପ୍ରଥମ ସେମିଫାଇନାଲ୍ରେ ନେପାଳ ଇରାନ୍କୁ 72-20 ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଆଜି ଭାରତ ଏବଂ ନେପାଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେହିପରି ମହିଳା ବର୍ଗର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 66-16 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଏହି ବର୍ଗର ପ୍ରଥମ ସେମିଫାଇନାଲ୍ରେ ନେପାଳ ଉଗାଣ୍ଡାକୁ 99-18 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଫାଇନାଲ୍ରେ ଆଜି ଭାରତୀୟ ଦଳ ନେପାଳକୁ ଭେଟିବ। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ହାଇଦ୍ରାବାଦ ତୋଫାନ୍ସ ଏବଂ ୟୁପି ରୁଦ୍ରାସ ବିଜୟୀ ହୋଇଛନ୍ତି। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ହାଇଦ୍ରାବାଦ ତୋଫାନ୍ସ ତାମିଲନାଡୁ ଡ୍ରାଗନ୍ସକୁ 4-0 ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ୟୁପି ରୁଦ୍ରାସ ଗୋନାସିକା ଦଳକୁ 1-0 ହରାଇ ଦେଇଛି। ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସନ୍ଧ୍ୟା 6:00 ସୁରମା ହକି କ୍ଲବ ଏବଂ ସ୍ରାଚିରାହା ବେଙ୍ଗଲ ଟାଇଗର୍ସ ପରସ୍ପରକୁ ଭେଟିବେ। ରାତି 8:15 ଦ୍ୱିତୀୟ ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ଏବଂ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ଅନ୍ୟପକ୍ଷରେ ମହିଳା ବର୍ଗରେ ସ୍ରାଚିରାହା ବେଙ୍ଗଲ ଟାଇଗର୍ସ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମିଳିତ ପୁରୁଷ ବର୍ଗରେ ଗତକାଲିର ସେମିଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଯୋଡ଼ି ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ହେଉଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ବିକଶିତ ଓଡ଼ିଶା ଗଠନ ଦିଗରେ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି କହିଲେ ମୁଖ୍ୟମନ୍ତ୍ରୀ। ତେହେରାନ୍ ସୁପ୍ରିମକୋର୍ଟ ଗୁଳିକାଣ୍ଡରେ ଦୁଇଜଣ ବିଚାରପତିଙ୍କ ମୃତ୍ୟୁ ଏବଂ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାର ଉଭୟ ପୁରୁଷ ଏବଂ ମହିଳା ବର୍ଗ ଫାଇନାଲ୍ରେ ଭାରତ ନେପାଳ ମୁକାବିଲା। ସମ୍ବାଦ ଶେଷ ହେଲା।